ଆକାଶବାଣୀ ସମ୍ବଲପୁର ଜୁହାର ଆଞ୍ଚଳିକ ଖବର ପଢୁଛନ୍ତି ତାପସ ରଞ୍ଜନ ସାହୁ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆବାକାଲ ସକାଳର 11 ବଜେ ଆକାଶବାଣୀର ମନ୍ କି ବାତ୍ କାର୍ଯ୍ୟକ୍ରମ ଜରିଏ ଦେଶ ଆର୍ ଦୁନିଆ ସାରା ଲୋକର ସଙ୍ଗେ ବିଚାର ବିନିମୟ କରବେ। ଏଇଟା ତାଙ୍କର 120 ନମ୍ବର ମନ୍ କି ବାତ୍ କାର୍ଯ୍ୟକ୍ରମ ହେବା। ମନ୍ କି ବାତ୍ କାର୍ଯ୍ୟକ୍ରମ ଆକାଶବାଣୀ ଆଉ ଦୂରଦର୍ଶନ ଜରିଏ ଆର୍ ଏଆଇଆର୍ ନ୍ୟୁଜ୍ ୱେବ୍ସାଇଟ୍ ନ୍ୟୁଜ୍ ଅନ୍ ଏଆଇଆର୍ ମୋବାଇଲ୍ ଆପ୍ ଥିବିଲ ପ୍ରସାରଣ କରାଯିବା। ଆକାଶବାଣୀ ସମ୍ବାଦ, ଡିଡି ନ୍ୟୁଜ୍, ପିଏମ୍ଓ ଅଫିସ୍, ସୂଚନା ଆର୍ ପ୍ରସାରଣ ମନ୍ତ୍ରଣାଳୟ ୟୁଟ୍ୟୁବ୍ ଚ୍ୟାନେଲ୍ ଥିବିଲ ଏଇଟା ପ୍ରସାରଣ କରାଯିବା। ପ୍ରଧାନମନ୍ତ୍ରୀଙ୍କର ହିନ୍ଦୀ ଅଭିଭାଷଣ ଉତ୍ତରୁ ଆଞ୍ଚଳିକ ଭାଷାତି ଇତାର ପ୍ରସାରଣ କରାଯିବା। ଆବାକାଲ ରାତିର 8 ବଜେ ଆଞ୍ଚଳିକ ଭାଷାନ୍ତରଣ ଫେର୍ ଘାୟା ପ୍ରସାରଣ କରାଯିବା। ଓଡ଼ିଶା ବିଜ୍ଞାନ ଏକାଡେମୀ ତରଫୁ ଲୋକସେବା ଭବନ ସମ୍ମିଳନୀ କକ୍ଷଠାନେ ବୈଜ୍ଞାନିକମାନଙ୍କର ସମ୍ବର୍ଦ୍ଧନାର ପୁରସ୍କାର ଉତ୍ସବ ହୋଇଯାଇଛି। କାର୍ଯ୍ୟକ୍ରମଟି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ମୁଖ୍ୟ ଅତିଥି ଭାବେ ଯୋଗ ଦେଇକରି କହିଛନ୍ତି, ବିଜ୍ଞାନ ଆର୍ ପ୍ରଯୁକ୍ତି ବିଦ୍ୟା ହିଁ ବିକାଶର ମୂଳ ମନ୍ତ୍ରଣାଳୟ। ଅତ୍ୟାଧୁନିକ ବୈଜ୍ଞାନିକ ଗବେଷଣା ଜରିଏ ଓଡ଼ିଶାକେ ପ୍ରଗତିର ସିଘାନ ପହଞ୍ଚାଇବାର ଆମର ମୁଖିଆ ଲକ୍ଷ୍ୟ ଆଏ। ରାଜ୍ୟ ସାମୁଦ୍ରିକ ଜୈବ ପ୍ରଯୁକ୍ତି ବିଦ୍ୟା କ୍ଷେତ୍ରକେ ବରକସ କରବାର୍ ଲାଗି ଓଡ଼ିଶା ସାମୁଦ୍ରିକ ଜୈବ ପ୍ରଯୁକ୍ତି ଗବେଷଣାର ସୃଜନ କରିଡର ସ୍ଥାପନା କରାଯିବା ବୋଲିକରି ମୁଖ୍ୟମନ୍ତ୍ରୀ କହିଛନ୍ତି। ଏ ଅବସରରେ ଉଲ୍ଲେଖନୀୟ ଅବଦାନ ଲାଗି ବୈଜ୍ଞାନିକମାନଙ୍କୁ ପୁରସ୍କୃତ ବିଲ୍ କରାଯାଇଥିଲା। ବିଧାନସଭାନୁ ଗଲାକାଲ 2025-26 ଆର୍ଥିକ ବର୍ଷର ଲାଗି ମହିଳା ଶିଶୁ ବିକାଶ ବିଭାଗର 15,222,85,00,000, ମିଶନ ଶକ୍ତି ବିଭାଗର 2,774,73,00,000 ଆର୍ ପର୍ଯ୍ୟଟନ ବିଭାଗର 176,50,00,000 ଖର୍ଚ୍ଚା ଦାବିକେ ମଞ୍ଜୁରୀ ମିଳିଛି। ଉପମୁଖ୍ୟମନ୍ତ୍ରୀ ଆର୍ ତିନି ବିଭାଗର ମନ୍ତ୍ରୀ ପ୍ରଭାତୀ ପରିଡ଼ା ଖର୍ଚ୍ଚା ଦାବି ଉପସ୍ଥାପନ କଲା ଉତ୍ତରୁ ଆଲୋଚନା କରାଯାଇକରି ଏଟା ମଞ୍ଜୁର କରାଯାଇଥିଲା। ଜଙ୍ଗଲ ଆର୍ ପରିବେଶ ମନ୍ତ୍ରୀ ଗଣେଶ ରାମ ସିଂ ଖୁଟିଆଙ୍କର ଅଧ୍ୟକ୍ଷତାତି ଗଲାକାଲ ରାଜ୍ୟ ବନ୍ୟପ୍ରାଣୀ ବୋର୍ଡ ସ୍ଥାୟୀ କମିଟିର 10 ନମ୍ବର ବୈଠକ ହୋଇଯାଇଛି। ବୈଠକଟି ଜଙ୍ଗଲ ଇଲାକାନ ଥିବାର 14 ଉନ୍ନୟନମୂଳକ ପ୍ରସ୍ତାବକେ ଜାତୀୟ ବନ୍ୟପ୍ରାଣୀ ବୋର୍ଡକେ ସୁପାରିଶ କରବାର୍ ଲାଗି ଧାରିଜ କରାଯାଇଛେ। ଜନକଲ୍ୟାଣ ଆର୍ ବିକାଶମୂଳକ କାମଥି ଜଙ୍ଗଲ ବିଭାଗ କେବେ ବିଲ୍ ବାଧା ନାଇଁ ହୁଏ ବୋଲିକରି ଅବସରରେ ମନ୍ତ୍ରୀ ଶ୍ରୀ ଖୁଣ୍ଟିଆ କହିଛନ୍। ମହାନ ସ୍ୱାଧୀନତା ସଂଗ୍ରାମୀ ଶହୀଦ ଲକ୍ଷ୍ମଣ ନାୟକଙ୍କର ଆଜି ହେଉଛି ବଳିଦାନ ଦିବସ। ଏହି ଅବସରରେ ତାଙ୍କର ତ୍ୟାଗକେ ଶ୍ରୋତା କରିକରି ସାରା ରାଜ୍ୟ ଶ୍ରଦ୍ଧାଞ୍ଜଳି ଦିଆଯାଉଛି। ରାଜ୍ୟ ସରକାରଙ୍କ ତରଫୁ ଭୁବନେଶ୍ୱର ଆଦିବାସୀ ପଡ଼ିଆଠାରେ ଶହୀଦ ଲକ୍ଷ୍ମଣ ନାୟକଙ୍କର ପ୍ରତିମୂର୍ତ୍ତି ମାଲ୍ୟାର୍ପଣ କରାଯିବା, ସଞ୍ଜବେଳେ ଜୟଦେବ ଭବନଠାରେ ଗୋଟିଏ ସାଧାରଣ ସଭାର ଆୟୋଜନ ଭିଲ୍ କରାଯାଇଛି। ରାଜ୍ୟର 156 ଓକିଲ ସଂଘନୁ ଆଜି ସଭାପତି ସମ୍ପାଦକ ସଙ୍ଗେ ଭିନ୍ ଭିନ୍ ପଦବୀ ଲାଗି ନିର୍ବାଚନ ହେବା। 1-1 ନିୟମ ଅନୁସାରେ ଏଥିରେ ରାଜ୍ୟର 37,253 ଜଣ ଆଇନଜୀବୀ ମତଦାନ କରବେ। ହନୁମାନ ଜୟନ୍ତୀ ଅବସରରେ ସମ୍ବଲପୁର ସହରକେ କଡ଼ା ସୁରକ୍ଷା ବଳୟ ଭିତରେ ରଖାଯିବା ବୋଲିକରି ଆରକ୍ଷୀ ଅଧୀକ୍ଷକ ମୁକେଶ ଭାମୁ କହିଛନ୍। ଏ ବାବଦେ ସୂଚନା ଦେଇକରି ଶ୍ରୀ ଭାମୁ କହିଛନ୍, ହନୁମାନ ଜୟନ୍ତୀ ବେଲକେ ସହରରେ 2 କମ୍ପାନୀ CRPF, ଗୋଟେ କମ୍ପାନୀ RPF ଆର୍ 12 ପ୍ଲାଟୁନ୍ ପୁଲିସ ଫୋର୍ସ ମୁତୟନ ରହେବେ। ସହର ଭିନ୍ ଭିନ୍ ଜାଗାନୁ AI କ୍ୟାମେରା ବ୍ୟବସ୍ଥା କରାଯିବା। ଏ ସମୟଥି ସୋସିଆଲ ମିଡ଼ିଆ ଉପରେ ଭିଲ୍ କଡ଼ା ନଜର ରଖାଯିବା। ସୋସିଆଲ ମିଡ଼ିଆଥି ଦଙ୍ଗା ଉକ୍ସାବାର ଲେଖେଁ ମନ୍ତବ୍ୟ ଦେଲେ କଡ଼ା କାର୍ଯ୍ୟାନୁଷ୍ଠାନ ନିଆଯିବା ବୋଲିକରି ଶ୍ରୀ ଭାମୁ କହିଛନ୍। ବରିଷ୍ଠ ନାଗରିକ ତୀର୍ଥଯାତ୍ରା ଯୋଜନା ଅଧୀନଥି ସୁବର୍ଣ୍ଣପୁର ଜିଲ୍ଲାପାଳଙ୍କର କାର୍ଯ୍ୟାଳୟନୁ ଜିଲ୍ଲାର 52 ଜଣ ବରିଷ୍ଠ ତୀର୍ଥଯାତ୍ରୀଙ୍କୁ ନେଇକରି ବାହାରିଥିବାର 2 ବସ୍କେ 2 ଅତିରିକ୍ତ ଜିଲ୍ଲାପାଳ ରାଜେନ୍ଦ୍ର ମାଝି ଆର୍ ଅଞ୍ଜଳିନା ପ୍ରଧାନ ଶୁଭାରମ୍ଭ କରିଛନ୍। ଏ ବସ୍ ଗଲାକାଲି ସୋନପୁରନୁ ବାହାରିକରି ରାତି ସମ୍ବଲପୁର ପାନ୍ଥନିବାସନୁ ରହିଥିଲା। ଆଜି ଦିନର 11 ବଜେ ସମ୍ବଲପୁରନୁ ଟ୍ରେନ୍ ଜରିଏ ଭିନ୍ ଭିନ୍ ଜିଲ୍ଲାର ତୀର୍ଥଯାତ୍ରୀଙ୍କର ସହାୟତା ଏହି ତୀର୍ଥଯାତ୍ରୀମାନେ ଯିବେ। ବୁର୍ଲା ବୀର ସୁରେନ୍ଦ୍ର ସାଏ ବୈଷୟିକ ବିଶ୍ୱବିଦ୍ୟାଳୟ ଭିସୁଟ୍ର ସ୍ଥାପତ୍ୟ ଆର୍କିଟେକ୍ଚର ବିଭାଗର ସହାୟକ ପ୍ରଫେସର ଅମିତ ଚାଟାର୍ଜୀଙ୍କୁ ଅର୍କ ଜକାଉଜ୍ ସାଉଥ୍ ଡିଜାଇନ୍ ଏଜୁକେଟର୍ସ 2024-25 ପୁରସ୍କାରଟି ସମ୍ମାନିତ କରାଯାଇଛି। ସ୍ଥାପତ୍ୟ ଶିକ୍ଷା କ୍ଷେତ୍ରଟି ଭଲ ପ୍ରଦର୍ଶନ ଲାଗି ଏ ଜାତୀୟ ସ୍ତରର ପୁରସ୍କାର ଦିଆଯାଏସି। ଏ ବାବଦେ ଭିସୁଟ୍ ତରଫୁ ସୂଚନା ଦିଆଯାଇଛି। ଏବେ 24 ଘଣ୍ଟା ଭିତରେ ରାଜ୍ୟ ଆହୁରି 2-3 ଡିଗ୍ରୀ ତକ ତାତି ବଢ଼ବା। ଏହି ସମୟଥି ସମ୍ବଲପୁର, ଝାରସୁଗୁଡ଼ା, ସୁବର୍ଣ୍ଣପୁର, ବୌଦ୍ଧ, ବଲାଙ୍ଗୀର ଆର୍ କଳାହାଣ୍ଡି ଜିଲ୍ଲାକେ ଜବର ଖରାକେ ନେଇକରି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ୟେଲୋ ୱାର୍ଣ୍ଣିଂ ଜାରି କରିଛି। ହେଲେ 1 ଏପ୍ରିଲ୍ରୁ ତାତି ଟିକେ କମିପାରେ ବୋଲିକରି ପାଣିପାଗ କେନ୍ଦ୍ର ଅନୁମାନ କରିଛି। ସେଆଡ଼େ ଗଲାକାଲି ଦେଶର ସବୁନୁ ଜହ ତାତି ଝାରସୁଗୁଡ଼ାନୁ 43 ଡିଗ୍ରୀ ସେଲସିୟସ୍ ରେକର୍ଡ କରାଯାଇଥିଲା। ଏଚ୍ନିର ଆଞ୍ଚଳିକ ଖବର ଇନ ଶେଷ ହେଲା। ଆର ବେଲର ଆଞ୍ଚଳିକ ଖବର ଶୁଣିପାରିବେ ରାତି 7:02 ଜୁହାର।